ଲୋକ ଜୀବନ ଲୋକ କଥା ଉପରେ ଆଧାରିତ ଆମର ଏହି କାର୍ଯ୍ୟକ୍ରମ କଥା ଆଉ କାହାଣୀ। ଏଥିରେ ମୁଁ ସ୍ୱୟଂ ପ୍ରଭା ପାଢ଼ୀ ଆପଣଙ୍କୁ ଶୁଣେଇବି କାହାଣୀ ଭିତରେ ସମାଜ ଓ ଜୀବନର ଗହନ କଥା। ଆସନ୍ତୁ ଶୁଣିବା ଆଜିର କାହାଣୀ। ଆଜିର ଗଳ୍ପ ଧାମରା ବନ୍ଦରରେ ମା ଧାମରାଇ। ମୋ ବୋଉର କଥା ଉପରେ ମୋର ପିଲାଦିନେ ବହୁତ ବିଶ୍ୱାସ ଥିଲା। ସେ ଯେଉଁ ଗପ କହୁଥିଲା ସେହି ଗପରେ ଅନେକ କଥା ଶିଖିବାର ଥିଲା। ମୋ ବୋଉ ଥିଲା ଶିକ୍ଷୟିତ୍ରୀ, ହରିଶଙ୍କରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବଡ଼ ଦିଦି। ପ୍ରତି କଥାରେ ପିଲାମାନଙ୍କୁ ସେ ଗପ କହି କହି ଶିଖାଇବାକୁ ଚେଷ୍ଟା କରୁଥିଲା। ବାବା ଆଖଣ୍ଡଳମଣି ପୀଠ ଆରଡ଼ିଠାରେ ସେ ଜନ୍ମଲାଭ କରିଥିଲା। ମୋ ବୋଉର ନାଁ ଥିଲା ତୁଳସୀ। ଖୁବ୍ ଗୁଣୀ ମଣିଷ ଥିଲା ମୋ ବୋଉ। ପୁରାଣ, ଧର୍ମଶାସ୍ତ୍ର, ଗୀତା ଓ ଭାଗବତରେ ବୋଉର ଅଖଣ୍ଡ ଜ୍ଞାନ ଥିଲା। ବୋଉ ବିଷୟରେ କିନ୍ତୁ ଆଜି ମୁଁ ଅଧିକ କିଛି କହିବିନି। ଆଜି ମୁଁ କହିବି ମୋତେ ପିଲାଦିନେ ସେ କହିଥିବା ଗୋଟେ ଗପ ବିଷୟରେ, ଯେଉଁ ଗପ ଆଜି ଏକ ବ୍ୟାପକ ପ୍ରଶ୍ନ ହୋଇ ଛିଡ଼ା ହୋଇଛି। ଭାବୁଛି ଆପଣମାନେ ଏହି ଗପ ଶୁଣି ନିଜେ ବିଷୟଟି ଉପରେ ଟିକେ ଚିନ୍ତା କରିବେ। ଥରେ ମୋ ବୋଉ ସହିତ ମୁଁ ଓ ମୋ ନାନି ଫେରୁଥିଲୁ ଆଖଣ୍ଡଳମଣିରୁ, ମାନେ ଆରଡ଼ିରୁ। ସେତେବେଳେ ଆଖଣ୍ଡଳମଣି ଯିବା ଆସିବା ପାଇଁ ଜଳପଥକୁ ହିଁ ଆଶ୍ରା ଥିଲା। ଚାନ୍ଦବାଲି ବାଟେ ଆଖଣ୍ଡଳମଣି ଯିବା ପାଇଁ ହୁଏ, ବଡ଼ ବଡ଼ ଲଞ୍ଚ ପଡ଼ିଥାଏ। ସେଦିନ ଆମେ ଆରଡ଼ିର ମୋ ମାମୁଁ ଘରେ 10 ଦିନ ରହିବା ପରେ ଫେରୁଥାଉ। ବର୍ଷା ଦିନ, ଆରଡ଼ିରେ ପ୍ରବଳ ବନ୍ୟା, ବନ୍ୟା ଯୋଗୁଁ ଲଞ୍ଚ ନଥାଏ, ଛୋଟ ଡିଙ୍ଗିଟିଏ କୂଳରେ ଭାସୁଥାଏ। ଡିଙ୍ଗି ବିଷୟରେ ଯେତେବେଳେ କହିଲେଣି ତାର ଇତିହାସଟି ବି ଟିକେ କହିଦିଏ। ଡିଙ୍ଗି ଆରଡ଼ିକୁ ବଙ୍ଗ ବିଭାଜନ ସମୟରେ ଆସିଥିଲା ବୋଲି ମୋ ନନା ମାନେ ମୋ ବଡ଼ ଭାଇ କହୁଥିଲେ। 1971 ସମୟରେ ଯେତେବେଳେ ବଙ୍ଗ ବିଭାଜନ ହେଲା, ବାଂଲାଦେଶରୁ ଶରଣାର୍ଥୀମାନେ ଡିଙ୍ଗି ଧରି ପାଣି ଭିତରେ ଓଡ଼ିଶାର ବିଭିନ୍ନ ଉପକୂଳ ଅଞ୍ଚଳକୁ ଆସି ରହିଗଲେ। ସେବେଠାରୁ ଆରଡ଼ିରେ ଡିଙ୍ଗି ଚାଲୁଅଛି। ଡିଙ୍ଗି ଗୁଡ଼ିକ ଖୁବ୍ ଛୋଟିଆ। ବନ୍ୟା ସମୟରେ ଯେତେବେଳେ ନଈ ଉଝାଣି ଉଠୁଥିବ ସେତେବେଳେ ଡଙ୍ଗା ଓ ଡିଙ୍ଗି ହିଁ ଭରସା। ସେଦିନ ଡିଙ୍ଗି ଦେଖି ବୋଉ କହିଲା ଆଜି ଡିଙ୍ଗିରେ ଯିବା। ମୋତେ ଭାରି ଡର ଲାଗୁଥାଏ, କେମିତି ବସିବି? ସେ ଡିଙ୍ଗି ଖାଲି ଏପଟ ସେପଟ ହୋଇ ହଲୁଛି, ଯେମିତି ଗଡ଼ି ପଡ଼ିବ। ଡର କଟିବା ପାଇଁ ବୋଉ ଆମ ଦୁଇ ଭଉଣୀଙ୍କୁ ବାବା ଆଖଣ୍ଡଳମଣି ଓ ମା ଧାମରେଇଙ୍କ ଗପ କହିବା ଆରମ୍ଭ କଲା। ବାବା ଆଖଣ୍ଡଳମଣି ଗପକୁ ବୋଉ ସେତେବେଳକୁ ଆମକୁ 100 ଥର କହିସାରିଥାଏ। ତା ବାପ ଘର କଥା ଯେତେ ଥର କହିଲେ ବି ତାକୁ ନୂଆ ଲାଗେ। ଆମର କିନ୍ତୁ କିଛି ନୂଆ ଗପ ଶୁଣିବାକୁ ଇଚ୍ଛା। ସେଥିପାଇଁ ଯେତେବେଳେ ସେ ଗପ ଆରମ୍ଭ କଲା ମୁଁ ଆଗତୁରା କହିଲି, ମା ଧାମୁରେଇ ଗପ କହୁନୁ, ମୁଁ ସେଇ ଗପଟା ଶୁଣିବି। ବୋଉ କହିଲା ହଉ, ତୁମେ ଦୁଇଜଣ ଡିଙ୍ଗିରେ ବସିଲା ପରେ ପାଣିକୁ ଡରୁଛ, ଜାଣିଛ ପାଣି ଭିତରେ କିଏ ଅଛନ୍ତି? ଆମେ ଦୁଇଜଣ ଗୋଟେ ସ୍ୱରରେ କହିଲୁ କିଏ ଅଛନ୍ତି? ବୋଉ କହିଲା ବାବା ଆଖଣ୍ଡଳମଣି ଓ ମା ଧାମରେଇ ପାଣିରେ ଜଗିକି ବସିଛନ୍ତି। ପାଣି ଭିତରେ ଯିବାବେଳେ ଯଦି କେହି ଅସୁବିଧାରେ ପଡ଼ିଲେ ସେ ତାଙ୍କୁ ରକ୍ଷା କରିବେ। ମୁଁ ସାଙ୍ଗେ ସାଙ୍ଗେ କହିଲି ବାବା ଆଖଣ୍ଡଳମଣିଙ୍କ ବିଷୟରେ ତ ତୁ ଆମକୁ କେତେ ଥର କହିଛୁ, ହେଲେ ତୁ କେବେ ଆମକୁ ମା ଧାମରେଇଙ୍କ ବିଷୟରେ ତ କିଛି କହିନୁ। ମା ଧାମରେଇ ପୁଣି କିଏ? ତୁ କ'ଣ ତାଙ୍କୁ ଡରୁନୁ କି? କେବେ ତ କାହିଁ ପୂଜା କରୁନୁ? ବୋଉ କହିଲା ନା, ମୁଁ ଡରିବି କାହିଁକି? ସେ କ'ଣ କାହାକୁ ଡରନ୍ତି କି? ସେ ସମସ୍ତଙ୍କୁ ରକ୍ଷା କରନ୍ତି। ତାଙ୍କ ଉପରେ ଆଜି ତୁମ ଦୁଇ ଜଣଙ୍କୁ ମୁଁ ଗପଟିଏ କହୁଛି, ଶୁଣ। ବୋଉ କହିବା ଆରମ୍ଭ କଲା। ଧାମରା ଅଞ୍ଚଳର ଅଧିଷ୍ଠାତ୍ରୀ ଭାବରେ ପୂଜା ପାଆନ୍ତି ଧାମରାଇ ଠାକୁରାଣୀ। ତାଙ୍କୁ ନେଇ ଜନଶ୍ରୁତିରୁ ଶୁଣିବାକୁ ମିଳେ ଅନେକ କାହାଣୀ। ଜାଣିଛ ଧାମରାଇଙ୍କୁ କିଏ ପାଇଥିଲେ ଓ ସେ କେମିତି ପୂଜା ପାଇଲେ? ସେ ବିଷୟରେ ମୁଁ କହୁଛି, ଶୁଣ। ଥରେ କେଉଟମାନେ ଧାମରାରେ ମାଛ ଧରୁଥିବା ବେଳେ ଜଣେ କେଉଟ ଦେଖିଲା ତା ଜାଲରେ ଗୋଟେ ସୁନ୍ଦର ପଥର ମୂର୍ତ୍ତି ଲାଗିଛି। ତା ମନରେ ଅନେକ ଆନନ୍ଦ, ଦେବୀଙ୍କ କରୁଣା ନହେଲେ ତାକୁ ଏ ମୂର୍ତ୍ତି ମିଳନ୍ତା କିପରି ବୋଲି ମନେ ମନେ ଭାବୁଥାଏ। ସେ ଆଦରର ସହ ମୂର୍ତ୍ତିକୁ ନିଜ ଘରକୁ ନେଇଗଲା। ସେଇ ମୂର୍ତ୍ତିଟିକୁ ଧୀବରୁଣୀ ପୂଜା କରିବାକୁ ମନ ପଳେଇଲା। ତାପରେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ମିଶି ଘରେ ମୂର୍ତ୍ତିକୁ ରଖି ପୂଜା କଲେ। ସେହି ଦିନଠାରୁ କେଉଟ ଦମ୍ପତିଙ୍କର ଆରାଧ୍ୟ ଦେବୀ ରୂପେ ଦେବୀ ପରିଚିତ ହେଲେ। ଏହା ଭିତରେ ଦେବୀ କନିକାର ରାଜାଙ୍କୁ ସ୍ୱପ୍ନରେ ଦେଖାଦେଲେ ଓ ଦେବୀଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାକୁ ରାଜାଙ୍କୁ ନିର୍ଦ୍ଦେଶ ଦେଲେ। ହେଲେ ପୂଜକ ରୂପେ ସେହି ଧୀବରୁଣୀ ରହିବେ ବୋଲି ଦେବୀ ମା ସ୍ୱପ୍ନରେ ଜଣେଇଲେ। ସେହି ଦିନଠାରୁ ସେଠାରେ କନିକା ରାଜାଙ୍କ ଦ୍ୱାରା ଏକ ମନ୍ଦିର ନିର୍ମାଣ କରାଯାଇ ଧୀବରୁଣୀଙ୍କୁ ପୂଜାର ଦାୟିତ୍ୱ ଦିଆଗଲା। ମାତ୍ର କାଳକ୍ରମେ ସେହି ମନ୍ଦିର ସମୁଦ୍ର ଜଳରେ ଲୀନ ହୋଇଗଲା, କିନ୍ତୁ ଦେବୀଙ୍କୁ ଆରାଧନା ବନ୍ଦ ହେଲାନି। ଆଜି ବି ଲୋକମାନେ ମା ଧାମରାଇଙ୍କୁ ପୂଜା କରନ୍ତି, ଆଉ ଧୀବରୁଣୀମାନେ ଦେବୀଙ୍କର ସେବିକା ହୋଇକି ରହିଛନ୍ତି। ମା ଧାମରାଇ ସେ ଅଞ୍ଚଳର ପ୍ରତ୍ୟକ୍ଷ ଦେବୀ ବୋଲି ସେ ଅଞ୍ଚଳ ଲୋକଙ୍କର ଗଭୀର ବିଶ୍ୱାସ, ତେଣୁ ତାଙ୍କ ମନ୍ଦିର ଆଉ ଥରେ ସେମାନେ ତୋଳିଛନ୍ତି। ଧୀବରମାନେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଗଲାବେଳେ ଯାତ୍ରାର ସଫଳତା ଓ ନିରାପଦରେ ପ୍ରତ୍ୟାବର୍ତ୍ତନ ପାଇଁ ଦେବୀଙ୍କ ନିକଟରେ ମନାସିଥାନ୍ତି। ଧାମରାକୁ ଯେତେ ଜାହାଜ ଆସେ ଆଉ ଧାମରାରୁ ଯେତେ ଜାହାଜ ଛାଡ଼େ, ତାର ନାବିକମାନେ ଧାମରାଇଠାରେ ପୂଜା କରିଥାନ୍ତି। ଚିଲିକାର କାଳିଜାଇ ବିଷୟରେ ତ ତୁମକୁ କହିଛି, ଠିକ୍ ସେମିତି ଧାମରାଇ ଲୋକମୁଖରେ ପ୍ରତ୍ୟକ୍ଷ ଦେବୀ ବୋଲି ବିଶ୍ୱାସ ରହିଛି। ଧାମରାଇଙ୍କ ପୂଜାରିଣୀ ହୋଇ ଏହି ଅଞ୍ଚଳର ଧୀବରୁଣୀମାନେ ସବୁବେଳେ ସମ୍ମାନ ପାଇଥାନ୍ତି। ବୋଉ ଗପ କହି ଚାଲିଥାଏ, ମୋ ମନରେ ପ୍ରଶ୍ନର ଜୁଆର ବି ଚାଲିଥାଏ, ସେ ଜାହାଜଟା କ'ଣ, ସେ ବନ୍ଦର ପୁଣି କ'ଣ, ଆମ ଚାନ୍ଦବାଲି ବନ୍ଦର କଥା ବୋଉ କହୁନି ତ, ସେଠି ତ ସବୁବେଳେ ଲଞ୍ଚ ଧାଡ଼ି ବାନ୍ଧୁଛନ୍ତି, ସେ ଜାହାଜଟା କ'ଣ ଲଞ୍ଚ ପରି ହେଇଥିବ, ବୋଉ କହିବା ଆରମ୍ଭ କଲା। ଏକଦା ପ୍ରାଚୀନ କଳିଙ୍ଗର ସୁଦୀର୍ଘ ସାମୁଦ୍ରିକ ବେଳାଭୂମିରେ ଶହ ଶହ ପୋତାଶ୍ରୟ ଏବଂ ବନ୍ଦର ଥିଲା। ଏହିସବୁ ବନ୍ଦର ଯୋଗୁଁ ପ୍ରାଚୀନ କାଳରେ କଳିଙ୍ଗର ଅଧିବାସୀମାନେ ସମୁଦ୍ର ପାର ହୋଇ ବେପାର ବଣିଜ୍ୟ କରି ରାଜ୍ୟକୁ ସମୃଦ୍ଧ କରିଥିଲେ। ଓଡ଼ିଶାର ଯେଉଁ 9 ବନ୍ଦର ସେତେବେଳେ କାର୍ଯ୍ୟକାରୀ ହେଉଥିଲା, ସେଥିରୁ ଧାମରା ବନ୍ଦର ଅନ୍ୟତମ ଥିଲା। ଅନ୍ୟାନ୍ୟ ବନ୍ଦରଗୁଡ଼ିକ ହେଲା ସୁବର୍ଣ୍ଣରେଖା, ଛନୁଆ, ବାଲେଶ୍ୱର, ଲକ୍ଷ୍ମଣପୁର, ଫଲ୍ସ ପଏଣ୍ଟ, ପୁରୀ, ଗୋପାଳପୁର ଆଉ ଚୂଡ଼ାମଣି। ଏ ସମସ୍ତ ବନ୍ଦରଙ୍କ ମଧ୍ୟରୁ ଧାମରା ବନ୍ଦର ନଦୀ ମଧ୍ୟରେ ଅବସ୍ଥିତ ହୋଇଥିବାରୁ ତାହା ବର୍ଷରେ ସବୁ ଋତୁରେ କାର୍ଯ୍ୟକାରୀ ହୋଇପାରୁଥିଲା। ଅନ୍ୟ 8 ବନ୍ଦର ଗଭୀର ସମୁଦ୍ର ଭିତରେ ଥିଲା, ସେଗୁଡ଼ିକ କେବଳ ଅନୁକୂଳ ଋତୁରେ ଡଙ୍ଗା ଦ୍ୱାରା ମାଲପତ୍ର ବୋଝେଇ ହୋଇପାରୁଥିଲା। ଚାନ୍ଦବାଲି ବନ୍ଦର ଓ ଧାମରା ବନ୍ଦର 2 ପୃଥକ ଭାବେ ଥିଲାବେଳେ 1906 ସେ 2 ବନ୍ଦରକୁ ଗୋଟିଏ ବନ୍ଦର ରୂପେ ଘୋଷିତ କରାଗଲା। ଏହି 2 ବନ୍ଦର ମାଧ୍ୟମରେ ବିଭିନ୍ନ ଦେଶ ସାଙ୍ଗରେ ଆନ୍ତର୍ଜାତୀୟ ବାଣିଜ୍ୟ ହେଉଥିଲା। ସେଥିରେ ଧୂଆଁପତ୍ର, ଗୁଆ, ଅଖା, ଔଷଧ, ମସଲା, ତୁଳା, କୋଇଲା, ଧାତୁ, ତୈଳବୀଜ, କାଠ, ପଥର ବାସନ, ହରିଣ, ଶିଙ୍ଗ, ଝୋଟ ଓ କୋଚିଳା ଇତ୍ୟାଦି ବାହାର ଦେଶକୁ ଯାଉଥିଲା। ସେତେବେଳେ ଗମନାଗମନ ଯାତାୟତର ବିଶେଷ ସୁବିଧା ନଥିବାରୁ ଲୋକମାନେ ଏହି ଧାମରା ଚାନ୍ଦବାଲି ବନ୍ଦର ଦେଇ କଲିକତା ଯାଉଥିଲେ। ବୋଉର ଗପ ସରିବା ଆଗରୁ ମୁଁ ସଙ୍ଗେ ସଙ୍ଗେ କହିଲି, ତୁ କ'ଣ ସେଥିପାଇଁ ମୋତେ ଏ ଗପ କହିଲୁ, ମୁଁ ଆଉ ଡରିବିନି ବୋଲି? ବୋଉ କହିଲା, ହଁ ସେଥିପାଇଁ, ସତ କହିଲୁ, ତୁ କ'ଣ ଆଉ ପାଣିକୁ ଡରୁଛୁ, ଗପ ଶୁଣି ତୋ ଡର ଛାଡ଼ିନି। ସତରେ ଏତେ ସମୟ ଗପ ଶୁଣି ଶୁଣି ଡର ବିଷୟରେ ମୁଁ ସେତେବେଳକୁ ପୁରା ଭୁଲି ଯାଇଥାଏ, ମାନେ ମନଟା ଗପରେ ଥାଏ ତ ପାଣିକୁ ଦେଖି ଡର ଲାଗିବା କଥା ଆଉ ମନେ ନଥାଏ। ମୁଁ ସେତେବେଳେ ଡିଙ୍ଗିରୁ ହାତ ବଢ଼େଇ ପାଣିକୁ ଛାଟୁଥାଏ, ନଈ ପୁରା ଉଝୁଣି ଉଠୁଛି, ପୁଣି ସେଥିରେ ଆମ ଡିଙ୍ଗି ଖେଳି ଖେଳି ଆଗକୁ ଭାସି ଯାଉଥାଏ। ଆହା, ଆଜି ବି ସେଦିନର ସେଇ ଡଙ୍ଗା ଯାତ୍ରା ମନରେ ଭାସି ଉଠୁଛି। ସେଦିନ ଓ ଆଜି ଭିତରେ ଅନେକ ତଫାତ୍ ହୋଇଗଲାଣି। ଏବେ ବୈତରଣୀ କି ଧାମରାର ପୂର୍ବର ସ୍ଥିତି ନାହିଁ, ସବୁ ଯେମିତି ଆକାଶ ପାତଳ ପରି ବଦଳି ଯାଇଛି। ଧାମରା ବନ୍ଦର ଏବେ ଖୁବ୍ ଚଳଚଞ୍ଚଳ, ଆଦାନୀ ପରି ବହୁଜାତୀୟ କମ୍ପାନୀଙ୍କ ହାତରେ ଏବେ ଧାମରା ବନ୍ଦର। ଧାମରାକୁ ରେଳ ଲାଇନ ସଂଯୋଗ ହୋଇଛି, ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଟ୍ରେନ୍ ଯୋଗେ କୋଇଲା ବୁହା ହୋଇ ବିଦେଶକୁ ରପ୍ତାନୀ ହେଉଛି। ଖାଲି ସେତିକି ନୁହେଁ, କୋଇଲା ବ୍ୟବସାୟର ସୌଜନ୍ୟରୁ ସମଗ୍ର ଅଞ୍ଚଳ ପ୍ରଦୂଷଣର ଶିକାର ହୋଇଛି। ଧାମରା ଯେଉଁ ସମୁଦ୍ରକୂଳିଆ ପ୍ରାକୃତିକ ପରିବେଶ ପାଇଁ ଏତେ ପରିଚିତ ଥିଲା, କୋଇଲାର କଳାରେ କାଳିମା ପଡ଼ିଯାଇଛି ତାର ସମଗ୍ର ପରିବେଶ। ଧାମରା ବନ୍ଦର ଓ ମା ଧାମରେଇଙ୍କୁ ନେଇ ମୋ ବୋଉର ଗପ ତ ଆପଣମାନେ ଶୁଣିଲେ। ଏବେ ଧାମରା ବନ୍ଦର କେଉଁଭଳି ଅବସ୍ଥାରେ ଅଛି ଓ ସେଠାକାର ପରିବେଶ କେମିତି ରହିଛି ଜାଣିବା ପାଇଁ ଆମେ ଆଲୋଚନା କରିଥିଲୁ ପରିବେଶବିତ୍ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମନ୍ତରାଙ୍କ ସହିତ।
ନମସ୍କାର। ଆମେ ସମଧୁନି ତରଫରୁ ଆପଣଙ୍କୁ ସ୍ୱାଗତ କରୁଛୁ ଆମର ଏଇ ଯୋଉ କାର୍ଯ୍ୟକ୍ରମକୁ କଥା ଆଉ କାହାଣୀ। ଆଉ ସେଥିରେ ଆମେ ଆଜି ଆଲୋଚନା କରୁଥିଲୁ ଯେ ଧାମରା ଅଞ୍ଚଳର ବର୍ତ୍ତମାନର ପରିବେଶଟା କଣ ଅଛି।
ମୁଁ ତ ନିଶ୍ଚିତ ଭାବେ ଧନ୍ୟବାଦ ଦେବି ସମଧ୍ୱନି ଯେଉଁଭଳି ଭାବରେ ଓଡ଼ିଶାର ବିଭିନ୍ନ ସାଂସ୍କୃତିକ ପରମ୍ପରାକୁ ନେଇକରି ବିଶେଷ କରି ଲୋକ ଲୋକନୀତି ଲୋକଗୀତ ଲୋକ ସଂସ୍କୃତିକୁ ସାମ୍ନାକୁ ଆଣୁଛି, ମୁଁ ସେଥିପାଇଁ ପୁଣି ଧନ୍ୟବାଦ ଦେଉଛି। ପ୍ରଥମ କଥା ହେଉଛି ଧାମରା ସଂକ୍ରାନ୍ତରେ ହେଉଛି ସବୁଠୁ ବଡ କଥା ହେଉଛି ଧାମରା ଦ୍ୱାରା ଟାଟାଠୁ ନେଲା ପରେ ସମ୍ପୂର୍ଣ୍ଣ କରିବା ବେଳେ ଯୋଉ ଜମି ଅଧିଗ୍ରହଣ ହେଲା ଏବଂ ସେଇ ଅଞ୍ଚଳର ଯୋଉ ଉପକୂଳ ସେଇ ଯୋଉ ସମୁଦ୍ରକୂଳର ଯୋଉ ବେଳାଭୂମି ଥିଲା ଯୋଉଠି ଲୋକେ କିଛି ଜୀବିକା ବଟଲେ କହୁଛି ମତ୍ସ୍ୟଜୀବୀଙ୍କର ଜୀବିକା, ଗୋଟେ ହଉଛି ଚାଷୀଙ୍କର ଜୀବିକା, ଆଉ ଗୋଟେ ହଉଛି ଯୋଉ ଲୁହାଙ୍ଗ ପ୍ରାକୃତିକ ଯୋଉଟା ଜଙ୍ଗଲ ଥିଲା ସେଥିରେ ସାଧାରଣ ଭାବରେ ପଶୁ ପକ୍ଷୀ ବା ସମସ୍ତଙ୍କର ଯୋଉ ବିଚରଣ ଥିଲା ସିଏ ଆଉ ନାହିଁ। ଯେ ଯୋଉ ଜମିହୀନ ମାନେ ମଧ୍ୟ ବର୍ତ୍ତମାନ ଜୀବିକା ହିଁ ନେଇ ନେଇଛନ୍ତି, ତାର ତ ସେମାନଙ୍କୁ ଯୋଭଳି ଭାବରେ ବି ପ୍ରତିଶ୍ରୁତି ଦିଆଯାଇଥିଲା ବା ସେମାନଙ୍କ ଗଲେ କମ ପାଇବେ, କିନ୍ତୁ ସେଇ କଥାଟା ଏବେ ବି ହେଇପାରୁନାହିଁ। ନା ଯାହା ମୁଁ ଲୋକଙ୍କ ପାଖରେ ବୁଝିଛି ଯେ ଲୋକମାନେ ଏବେ ବି ଦାବି କରୁଛନ୍ତି ଯେ ଆମକୁ ଟିକେ ଜୀବିକା ଦିଅ, ଗୋଟେ କାମ ଦିଅ, ସେଇଟା ସମ୍ଭବପର ହଉନାହିଁ। ଏମ୍ପ୍ଲୟମେଣ୍ଟ ତ ଜିରୋ, ସାମାନ୍ୟ ଲୋକାଲ ଲୋକଙ୍କର ସେ ଜାଗା ନାହିଁ। ଦ୍ୱିତୀୟ କଥା ହଉଛି ଯୋଉ ସେଇ ଯୋଉ ବନ୍ଦର ଆସିବା ପରେ ଏଠି ଆସିବା ପରେ ବନ୍ଦର ପାଇଁ ଯୋଉ ଆବଶ୍ୟକତା ପାଣିର ଆବଶ୍ୟକତା ଏସବୁ ପାଣି ବର୍ତ୍ତମାନ ସେଠୁ ଭୂତଳ ଜଳକୁ ବ୍ୟବହାର କରାଯାଉଛି ଏତେ ପର୍ଯ୍ୟାପ୍ତ ଭାବରେ। ସମୁଦ୍ର ପାଣିକୁ ଯଦି ବି ଆପଣଙ୍କର ଲୁଣ ବିହୀନ କରିବାକି ପାଣି ଦିଆ ହେଇଥାନ୍ତା ଯୋଉଟା କମିଟି ସାଲାଇଛି କୁହାଯାଏ, କିନ୍ତୁ ସେଇଟା କମ୍ପାନୀ ମାନେ କରନ୍ତି ନାହିଁ ବେଶୀ ଖର୍ଚ୍ଚାନ୍ତ ବୋଲି। କିନ୍ତୁ ଯୋଉ ଭୂତଳ ପାଣିଟା ନେଇଯାଉଛି ଅତ୍ୟଧିକ ପାଣି ବର୍ତ୍ତମାନ ବ୍ୟବହାର ହଉଛି ସେ ଅଞ୍ଚଳର କୂଅ ପୋଖରୀ ଯୋଉଟା ନଳକୂପ ସବୁ ବର୍ତ୍ତମାନ ଲୁଣିଆ ଜଳର ବର୍ତ୍ତମାନ ଲୋକେ ଶିକାର ହଉଛନ୍ତି, ତା ଅର୍ଥ ପିଇବା ପାଣିର ଅଭାବ ଅଛି। ପିଇବା ପାଣିର ଅଭାବ ତା ଅର୍ଥ ଅଭାବ ହେବା ଅର୍ଥ ବିଶେଷ କରି ପରିବାର ମାନଙ୍କର ମହିଳାମାନଙ୍କ ଉପରେ ବେଶୀ ବୋଝ ପଡେ, କାରଣ କୋଉଠୁ ଯାଇକିରି ପାଣି ଆଣିବେ ମଧୁର ପାଣି, ଇଏ ବି ଗୋଟେ ଅତି ସଙ୍କଟ ବର୍ତ୍ତମାନ ଆହୁରି ଅଧିକ ଅଭାବରେ ହବ। ଦ୍ୱିତୀୟ କଥା ହଉଛି ଆ ଦ୍ୱାରା ଯୋଉ ଯୋଉ ଲୋକଙ୍କର ଥରେ ବିକଶପ୍ରୟ ହେଲା ପରେ ନିଜ ଜମିରୁ ହଟିଲା ପରେ ନିଜର ପ୍ରାକୃତିକ ପରିବେଶ ଏବଂ ସାମାଜିକ ପରିବେଶ ଏ ଦିଟା ଯାକ ପ୍ରଭାବିତ ହେଲା ପରେ ଯୋଉ ସାଂସ୍କୃତିକ ଜୀବନଟା ସେଇଟା ମଧ୍ୟ ପ୍ରଭାବିତ ହୁଏ। ସ୍ୱାଭାବିକ ଭାବେ ଯେମିତି ବଞ୍ଚିବା ଯୋଉ ଅଧିକାର ସେ ଅଧିକାର କ୍ଷୁର୍ଣ୍ଣ ହେଇଛି। ଏଇ ଯୋଉ କୋଇଲା ଯାଉଛି, କୋଇଲା ତ ବେଶୀ ଯାଉଛି, କୋଇଲା ପାଇଁ ହେଇଛି ସେଠି ଆହୁରି ଅନ୍ୟ ଖଣିଜ ପଦାର୍ଥ ବି ବର୍ତ୍ତମାନ ଯାଉଛି ଯିବ ବି, କିନ୍ତୁ କୋଇଲା ଦ୍ୱାରା କଣ ହୁଏ କୋଇଲା ଯୋଉ ଗୁଣ୍ଡ କୋଇଲା ଯୋଉ ବୋଝେଇବେ କୋଇଲା ଦ୍ୱାରା ଯୋଉ ପାଣି ପୂର୍ଣ୍ଣ ତାକୁ ସଫା କରାଯାଏ ଏସବୁର ପ୍ରଭାବ ପାଣିରେ ପବନରେ ଏବଂ ମାଟିରେ ଇଏ ତିନିଟା ଯାକ ପ୍ରଭାବିତ। ତାପ ଲୋକଙ୍କର ପ୍ରତିଦିନ ଯୋଉ ସବୁ ନିଶ୍ୱାସ ନେଉଛନ୍ତି ଯୋଉ ଅକ୍ସିଜେନ୍ ନେଉଛନ୍ତି ବା ପବନ ନେଉଛନ୍ତି ସିଏ ବି ପ୍ରଦୂଷିତ। ସେଇଟା ପାଣି ବାୟୁ ମାଟି ତିନିଟା ଯାକ ପ୍ରଦୂଷିତ।
ବୋଉ ଯେଉଁ ଧୀବରମାନଙ୍କ ଜୀବନ ଜୀବିକା କଥା ସେତେବେଳେ କହୁଥିଲା ଏବେ ଧୀରେ ଧୀରେ ସେସବୁ ଲୋପ ପାଇଲାଣି। ବିଦେଶୀ ଲୋକଙ୍କ ସୁବିଧା ଆଦାନୀ ପରି ବହୁଜାତୀୟ କମ୍ପାନୀମାନେ ଆମ ଜୀବନ ଜୀବିକା ବିଶ୍ୱାସ ସବୁକିଛିକୁ ପାଣିରେ ମିଶାଇ ନିଜ ବାଣିଜ୍ୟ ବ୍ୟବସାୟର ଐତିହ୍ୟ ବୃଦ୍ଧି କରୁଛନ୍ତି। ସ୍ଥାନୀୟ ଲୋକଙ୍କର ସଂସ୍କୃତି ଓ ପରିବେଶ ଧାମରାଇ ମନ୍ଦିର ଭଳି ଜଳ ଭିତରେ ସମାଧି ନେଇଛି। ମା ଧାମରାଇଙ୍କ ମନ୍ଦିର ତ ପୁଣି ଥରେ ଗଢ଼ି ଉଠିଛି। ହେଲେ ମନ୍ଦିର କୁଳିଆ ପ୍ରାକୃତିକ ପରିବେଶ, ଜୀବନ ଜୀବିକା ଓ ଏହା ସହିତ ଯୋଡ଼ି ହୋଇଥିବା ସଂସ୍କୃତି ସବୁକିଛି ବଦଳି ଯାଇଛି। ମୋ ବୋଉର ଗପ ଆଜି ଯେତେବେଳେ ମନେ ପଡ଼ୁଛି, ମୁଁ ଭାବୁଛି ଏବେ ଯଦି ବୋଉ ବଞ୍ଚିଥାନ୍ତା କ'ଣ କହିଥାନ୍ତା। ପରିବେଶ ପ୍ରଦୂଷଣ, ସାମାଜିକ ପ୍ରଦୂଷଣ ଓ ବନ୍ଦରର କୋଳାହଳ ଭିତରେ ମା ଧାମରାଇ କ'ଣ ଖୁସିରେ ଅଛନ୍ତି। ଗପଟି ଶୁଣି ନିଜର ମତାମତ ନିଶ୍ଚୟ ଦେବେ। ଧନ୍ୟବାଦ।
ରାଇଜ ସାରା ତ ଜଳିଲାଣି ଆଜି ସେଇ ବିଦ୍ରୋହର ନିଆ, ସେଇ ବିଦ୍ରୋହର ନିଆ। ମାଟିର ମଣିଷ ମାଟି ତ ଗଲେଣି ଶାସକେ ଆଜି ଛନିଆ, ହୋ ଶାସକେ ଆଜି ଛନିଆ। ଉଠିଛି କଙ୍କାଳ ଜାଗିଛି ଦୁର୍ବଳ, ଉଠିଛି କଙ୍କାଳ ଜାଗିଛି ଦୁର୍ବଳ। ଅଛି ରେ ଶକ୍ତି ଅଛି ରେ ବଳ, ଅଛି ରେ ଶକ୍ତି ଅଛି ରେ ବଳ। ଗୋଡ଼ ଭାଙ୍ଗି ଆଉ ଦେଖେ ନା ଓଡ଼ିଆ, ଗୋଡ଼ ଭାଙ୍ଗି ଆଉ ଦେଖେ ନା ଓଡ଼ିଆ। ଆଗକୁ ନିଅ ସେ ନିଆ, ଆଗକୁ ନିଅ ସେ ନିଆ।
ହେଇୟା ହେଇୟା ହୋ, ହେଇୟା ହେଇୟା ହୋ, ହେଇୟା ହେଇୟା ହୋ, ହେଇୟା ହେଇୟା ହୋ।
ଜନ୍ମ ମାଟିର ଚୌଦିଗେ ଆଜି, ଜନ୍ମ ମାଟିର ଚୌଦିଗେ ଆଜି ବହେ ଅଣ ଚାଷବା, ବହେ ଅଣ ଚାଷବା। ବିକାଶ ବତାସ ମାଡ଼ି ଆସିଲାଣି, ବିକାଶ ବତାସ ମାଡ଼ି ଆସିଲାଣି। କିଏ ବାଚିରେ ସାହା,
କିଏ ବାଚିରେ ସାହା।